ആകാശവാണി. ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି. ମୁଖ୍ୟ ସମ୍ବାଦ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ଭିଧାନ ସଦନର କେନ୍ଦ୍ରୀୟ ହଲ୍ରେ ଅର୍ପଣ କଲେ ଶ୍ରଦ୍ଧାଞ୍ଜଳି. ନେତାଜୀଙ୍କ ଜନ୍ମସ୍ଥାନ କଟକରେ ପରାକ୍ରମ ଦିବସ ଅବସରରେ ଆଜିଠାରୁ ପାଳନ କରାଯାଉଛି ତିନିଦିନିଆ ଉତ୍ସବ. ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ଲାଗି ଡିଜିଟାଲ୍ ଜ୍ଞାନକୌଶଳର ଉପଯୋଗ ଉପରେ ଗୁରୁତ୍ୱ ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର. ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କ୍ରମଶଃ ଜୋର ଧରୁଛି ପ୍ରଚାର କାର୍ଯ୍ୟ. ଏବଂ ଆଇସିସି 19 ବର୍ଷରୁ କମ୍ ମହିଳା ଟି20 ବିଶ୍ୱକପ୍ କ୍ରିକେଟରେ ଶ୍ରୀଲଙ୍କାକୁ 60 ରନ୍ରେ ପରାସ୍ତ କଲା ଭାରତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ନୂଆଦିଲ୍ଲୀର ସମ୍ଭିଧାନ ସଦନର କେନ୍ଦ୍ରୀୟ ହଲ୍ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବାଚସ୍ପତି ଓମ୍ ବିର୍ଲା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ନେତାଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। 2047 ମସିହା ସୁଦ୍ଧା ଦେଶର ଲକ୍ଷ୍ୟ ସମ୍ପର୍କରେ ସେଠାରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ପଚାରିଥିଲେ। ଏହାର ଉତ୍ତରରେ ଛାତ୍ରଛାତ୍ରୀମାନେ ଏକ ବିକଶିତ ରାଷ୍ଟ୍ର ଲକ୍ଷ୍ୟ ହାସଲ ବୋଲି ଦୃଢ଼ତାର ସହିତ କହିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ 12,000 ବିଦ୍ୟୁତ୍ ଚାଳିତ ବସ୍ ଯୋଗାଇ ଦିଆଯାଇଥିବା କହିଥିଲେ। ଆଗାମୀ ଦିନରେ ଅଧିକ ସଂଖ୍ୟାରେ ବିଦ୍ୟୁତ୍ ଚାଳିତ ବସ୍ ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ସମାଧାନ କରିବା ଦିଗରେ ପିଏମ୍ ସୂର୍ଯ୍ୟଘର ଯୋଜନା କିପରି ଉପଯୋଗୀ ହେବ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ। ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ନେତାଜୀଙ୍କ 128ତମ ଜୟନ୍ତୀ ଅବସରରେ ନେତାଜୀଙ୍କ ଜନ୍ମସ୍ଥାନ ଓଡ଼ିଶା କଟକଠାରେ ଆଜିଠାରୁ ତିନିଦିନିଆ ଉତ୍ସବ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପରିବର୍ତ୍ତିତ ସମୟରେ ଆଜି ଓଡ଼ିଆ ଅସ୍ମିତାକୁ ସ୍ମରଣପୂର୍ବକ ନେତାଜୀଙ୍କ ଜୟନ୍ତୀ ମହାସମାରୋହରେ ପାଳନ କରାଯାଉଛି। ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର ନିର୍ବାଚନ ପରିଚାଳନା ପ୍ରଶାସନକୁ ସାଇବର ସୁରକ୍ଷା ସହିତ ଅପପ୍ରଚାରକୁ ରୋକିବା ପାଇଁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଆୟୋଜିତ ଦୁଇଦିନିଆ ସମ୍ମିଳନୀର ଉଦ୍ଘାଟନୀ ସଭାରେ ଉଦ୍ବୋଧନ ଦେଇ ସେ ମତଦାତାଙ୍କ ଆସ୍ଥାଭାଜନ ହେବା ସହିତ ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ଲାଗି ଡିଜିଟାଲ୍ ଜ୍ଞାନକୌଶଳର ଉପଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି। ଜ୍ଞାନକୌଶଳ ଦ୍ୱାରା ପର୍ଯ୍ୟାପ୍ତ ସୁଯୋଗ ମିଳୁଥିବା ବେଳେ ଏହାଦ୍ୱାରା ଅପପ୍ରଚାର ଓ ସାଇବର ସିକ୍ୟୁରିଟି ପ୍ରତି ବିପଦ ଭଳି ଆହ୍ୱାନ ରହିଥିବା ସେ କହିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର ଆଗାମୀ ଦିନର ନିର୍ବାଚନରେ କୃତ୍ରିମ ବୁଦ୍ଧିମତା, ବାୟୋମେଟ୍ରିକ୍ ଜ୍ଞାନକୌଶଳ ଓ ଅନ୍ଲାଇନ୍ ମତଦାନ ଭଳି ଜ୍ଞାନକୌଶଳର ଉପଯୋଗ ହେବ ବୋଲି କହିଛନ୍ତି। ନିର୍ବାଚନକୁ ଅଧିକ ସମାବେଶୀ, ପାରଦର୍ଶୀ ଓ ସ୍ୱଚ୍ଛ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ ସହିତ ଏ ଦିଗରେ ରହିଥିବା ସୁଯୋଗର ଅନୁସରଣ କରିବା ପାଇଁ ସେ ସମ୍ମିଳନୀରେ ଭାଗ ନେଇଥିବା ପ୍ରତିନିଧିମାନଙ୍କୁ ଆହ୍ୱାନ କରିଛନ୍ତି। ଏହି ସମ୍ମିଳନୀରେ 13 ଦେଶ ଓ ବିଶ୍ୱସ୍ତରୀୟ ଅନୁଷ୍ଠାନର 30 ଜଣ ପ୍ରତିନିଧି ଯୋଗ ଦେଇଛନ୍ତି। ସମ୍ମିଳନୀର ପ୍ରଥମ ଦିନରେ ନିର୍ବାଚନ ପରିଚାଳନାରେ ପ୍ରଯୁକ୍ତି ବିଦ୍ୟାର ଭୂମିକା, ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମର ଉପଯୋଗର ପ୍ରଭାବ ସହିତ ନିର୍ବାଚନ ପରିଚାଳନାରେ ଦକ୍ଷତା ବୃଦ୍ଧି, ପ୍ରଶିକ୍ଷଣ ଓ ଆନ୍ତର୍ଜାତିକ ସହଯୋଗ ଆଧାରିତ ଏକାଧିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ଦିନରେ ଆସନ୍ତାକାଲି ନିର୍ବାଚନର ଭବିଷ୍ୟତ ଶୀର୍ଷକ ଅଧିବେଶନ ଅନୁଷ୍ଠିତ ହେବ। ଭାରତୀୟ ସେନା ଆସନ୍ତା 76ତମ ସାଧାରଣତନ୍ତ୍ର ଦିବସରେ କର୍ତ୍ତବ୍ୟ ପଥରେ ନିଜର ସାମର୍ଥ୍ୟ ପ୍ରଦର୍ଶିତ କରିବା ପାଇଁ ପ୍ରସ୍ତୁତ ହେଉଛି। ମେଜର ଜେନେରାଲ ସୁମିତ ମେହେତା ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସେନା ପକ୍ଷରୁ ଯୁଦ୍ଧକ୍ଷେତ୍ର ନିରୀକ୍ଷଣ ବ୍ୟବସ୍ଥା, ଡିଆର୍ଡିଓ ଦ୍ୱାରା ପ୍ରସ୍ତୁତ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ଆଦି ପରେଡ୍ର ମୁଖ୍ୟ ଆକର୍ଷଣ ହେବ। ଭୀଷ୍ମ T-90 ଟ୍ୟାଙ୍କ, ନାଗା ମିଜାଇଲ୍ ସିଷ୍ଟମ, ବ୍ରହ୍ମୋସ୍ ପିନାକ, ଆକାଶ ଅସ୍ତ୍ରଶସ୍ତ୍ର ଆଦି ଆଧାରିତ ଦେଶର ସାମରିକ ଶକ୍ତି ଏହି ଅବସରରେ ପ୍ରଦର୍ଶିତ ହେବ। ଏହାବ୍ୟତୀତ ସଶସ୍ତ ବାହିନୀ, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ଏବଂ ଏନ୍ସିସି ପରେଡ୍ରେ ଅଂଶଗ୍ରହଣ କରିବେ। ଆସନ୍ତା ରବିବାର ପୂର୍ବାହ୍ନ 10:30 ପରେଡ୍ ଆରମ୍ଭ ହୋଇ 90 ମିନିଟ୍ ପର୍ଯ୍ୟନ୍ତ ଚାଲିବ। ଆକାଶବାଣୀ ସମ୍ବାଦ ବିଭାଗ ସହ କଥାବାର୍ତ୍ତା କରି କ୍ୟାପ୍ଟେନ୍ ରିତିକା ଖରେଟା କହିଛନ୍ତି, ଚଳିତ ବର୍ଷ ପରେଡ୍ରେ ଇଣ୍ଡୋନେସିଆର ସେନାଦଳ ଏବଂ ବ୍ୟାଣ୍ଡ ଯୋଗ ଦେଉଛନ୍ତି। ଏହି ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଆଜି ଫୁଲ୍ ଡ୍ରେସ୍ ରିହର୍ସାଲ୍ ଅନୁଷ୍ଠିତ ହୋଇଛି। ଭାରତୀୟ ବାୟୁସେନାର ବିଭିନ୍ନ ଲଢୁଆ ବିମାନ ଆକାଶମାର୍ଗରେ ଦକ୍ଷତା ପ୍ରଦର୍ଶନ କରିଥିଲେ। ପୂର୍ବାହ୍ନ 10:30 ବିଜୟ ଚୌକରୁ ପରେଡ୍ ରିହର୍ସାଲ୍ ଆରମ୍ଭ ହୋଇ ଲାଲକିଲ୍ଲା ଅଭିମୁଖେ ଯାତ୍ରା କରିଥିଲା। ସୂଚନାଯୋଗ୍ୟ, ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟର 26 ପ୍ରଜ୍ଞାପନ ମେଢ଼ ଚଳିତ ବର୍ଷ ପରେଡ୍ରେ ଅଂଶଗ୍ରହଣ କରୁଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଆଜି ପ୍ରୟାଗରାଜର ମହାକୁମ୍ଭ ନଗର ସେକ୍ଟର 4 ଥିବା ଆକାଶବାଣୀ ଓ ଦୂରଦର୍ଶନ କ୍ୟାମ୍ପ ଅଫିସ୍ ପରିଦର୍ଶନ କରିଛନ୍ତି। ଆକାଶବାଣୀ ଓ ଦୂରଦର୍ଶନ ମାଧ୍ୟମରେ ମହାକୁମ୍ଭ 2025 ପ୍ରସାରଣ ବ୍ୟବସ୍ଥାର ସେ ସମୀକ୍ଷା କରିଛନ୍ତି। ପ୍ରସାର ଭାରତୀ ଦ୍ୱାରା ମହାକୁମ୍ଭ 2025ରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବ୍ୟାପକ ଆୟୋଜନ କରାଯାଇଥିବା ସେ କହିଛନ୍ତି। ସେ ଆଜି କେନ୍ଦ୍ର ସରକାରଙ୍କ ଦ୍ୱାରା ଆୟୋଜିତ ବିଭିନ୍ନ ପ୍ରଦର୍ଶନୀ ମଧ୍ୟ ପରିଦର୍ଶନ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ଭାରତୀୟ ଜନତା ପାର୍ଟି, ଆମ୍ ଆଦମୀ ପାର୍ଟି ଓ କଂଗ୍ରେସର ବରିଷ୍ଠ ନେତାମାନେ ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ଜନସଭା, ରୋଡ୍ ଶୋ ଓ ଘରକୁ ଘର ବୁଲି ଅଭିଯାନ ଜାରି ରଖିଛନ୍ତି। ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କିରାଇ ବିଧାନସଭା ମଣ୍ଡଳୀରେ ଏକ ଜନସଭାକୁ ଉଦ୍ବୋଧନ ଦେଇଛନ୍ତି। ଜିଲ୍ଲାର ଶୋଚନୀୟ ପରିମଳ ଓ ରାସ୍ତାଘାଟର ଅବସ୍ଥା ପାଇଁ ଆମ୍ ଆଦମୀ ପାର୍ଟିକୁ ସେ ଦୋଷାରୋପ କରିଛନ୍ତି। ସେ ମଧ୍ୟ ଯମୁନା ନଦୀର ଅବସ୍ଥା ପାଇଁ ଆମ୍ ଆଦମୀ ପାର୍ଟିକୁ ଭର୍ସନା କରିଛନ୍ତି। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ମଧ୍ୟ ଆଜି ଦିଲ୍ଲୀର ବିଭିନ୍ନ ସ୍ଥାନରେ ରୋଡ୍ ଶୋରେ ଭାଗ ନେଇଛନ୍ତି। ଆମ୍ ଆଦମୀ ପାର୍ଟିର ଆବାହକ ତଥା ବରିଷ୍ଠ ନେତା ଅରବିନ୍ଦ କେଜରିୱାଲ ଆଜି 3 ଜନସଭାରେ ଉଦ୍ବୋଧନ ଦେଇଛନ୍ତି। ଆମ୍ ଆଦମୀ ପାର୍ଟି ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଧ୍ୟ ଦିଲ୍ଲୀରେ ନିର୍ବାଚନ ପ୍ରଚାରରେ ଯୋଗ ଦେଇଛନ୍ତି। କଂଗ୍ରେସ ଦଳର ବରିଷ୍ଠ ନେତା ପବନ ଖେରା, ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଦେବେନ୍ଦ୍ର ଯାଦବଙ୍କ ସମେତ ଅନ୍ୟାନ୍ୟ ନେତାମାନଙ୍କ ଉପସ୍ଥିତିରେ ଦିଲ୍ଲୀ ବିଧାନସଭା ନିର୍ବାଚନୀ ଥିମ୍ ସଙ୍ଗ୍ ଉନ୍ମୋଚିତ ହୋଇଛି। ବୈଦେଶିକ ସଚିବ ବିକ୍ରମ ମିଶ୍ରି ଦ୍ୱିପାକ୍ଷିକ ବୈଠକ ପାଇଁ ଆସନ୍ତା ରବିବାରଠାରୁ 2 ଚୀନ୍ ଗସ୍ତରେ ଯିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ଇସ୍ତାହାରରେ କୁହାଯାଇଛି, ରାଜନୈତିକ, ଆର୍ଥିକ ଓ ଲୋକଲୋକ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଭାରତ ଚୀନ୍ ସମ୍ପର୍କର ପରବର୍ତ୍ତୀ ପର୍ଯ୍ୟାୟର ଦ୍ୱିପାକ୍ଷିକ ଆଲୋଚନାରେ ଶ୍ରୀ ମିଶ୍ରି ଅଂଶଗ୍ରହଣ କରିବେ। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବିଏନ୍ପିର ସାଧାରଣ ମହାସଚିବ ମିର୍ଜା ଫକରୁଲ ଆଜି ଡକ୍ଟର ୟୁନୁସ୍ଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀ ସରକାର ବିଭିନ୍ନ ପ୍ରସଙ୍ଗରେ ନିରପେକ୍ଷତା ଅବଲମ୍ବନ କରିପାରୁନଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଡକ୍ଟର ୟୁନୁସ୍ ପ୍ରଶାସନ ଆସନ୍ତା ନିର୍ବାଚନରେ କେବେ ବି ନିରପେକ୍ଷ ଭାବରେ କାର୍ଯ୍ୟ କରିପାରିବ ନାହିଁ। ଫକରୁଲ ଗଣମାଧ୍ୟମକୁ କହିଛନ୍ତି ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରି ଖୁବ୍ ଶୀଘ୍ର ସେଠାରେ ନିର୍ବାଚନ ଆୟୋଜନ କରାଯିବା ଉଚିତ। ମଧ୍ୟବର୍ତ୍ତୀ ସରକାର ନିରପେକ୍ଷ ଭାବରେ ଦେଶର ସମସ୍ୟାକୁ ସମାଧାନ କରିବା ସକାଶେ ସେ ଆହ୍ୱାନ ଦେଇଛନ୍ତି। ଆଇସିସି 19 କମ୍ ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତାର ଏକ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ଶ୍ରୀଲଙ୍କାକୁ 60 ପରାସ୍ତ କରିଛି। ମାଲେସିଆର କ୍ୱାଲାଲମ୍ପୁରଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଶ୍ରୀଲଙ୍କା ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭରରେ ଭାରତ 9 ବିନିମୟରେ 118 ସଂଗ୍ରହ କରିଥିଲା। 119 ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା 9 ବିନିମୟରେ 58 ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଗ୍ରୁପ୍ ପର୍ଯ୍ୟାୟରେ ଭାରତ 3 ମ୍ୟାଚ୍ରେ ବିଜୟ ଲାଭ କରିଛି। ଗତ ରବିବାର ଦିନ ୱେଷ୍ଟଇଣ୍ଡିଜ୍କୁ 9 ପରାସ୍ତ କରିଥିବା ବେଳେ ମଙ୍ଗଳବାର ଦିନ ମାଲେସିଆ ବିରୁଦ୍ଧରେ ଭାରତ 10 ବିଜୟ ହାସଲ କରିଥିଲା। ଗ୍ରୁପ୍ ପର୍ଯ୍ୟାୟ ତାଲିକାରେ ଭାରତ ଏପର୍ଯ୍ୟନ୍ତ ଶୀର୍ଷ ସ୍ଥାନରେ ରହି ସୁପର 6 ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଇଣ୍ଡୋନେସିଆ ମାଷ୍ଟର୍ ସୁପର 500 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ଡବଲ୍ସ ରାଉଣ୍ଡ 16 ମ୍ୟାଚ୍ରେ ଭାରତୀୟ ଯୋଡ଼ି ଚିରାଗ ସେଟ୍ଟି ଓ ସାତ୍ୱିକ ସାଇରାଜ ରାଙ୍କି ରେଡ୍ଡି ସିଧାସଳଖ 2 ସେଟ୍ରେ ଥାଇଲାଣ୍ଡ ଯୋଡ଼ିଙ୍କଠାରୁ ହାରିଯାଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ଅନ୍ୟତମ ଭାରତୀୟ ଖେଳାଳି ଲକ୍ଷ୍ୟ ସେନ୍ ପୁରୁଷ ସିଙ୍ଗଲ୍ସରେ ଜାପାନର କେଣ୍ଟା ନିସିମୋଟୋଙ୍କଠାରୁ ହାରିଯାଇଛନ୍ତି। ସେହିଭଳି ମିକ୍ସ ଡବଲ୍ସରେ ଭାରତୀୟ ଯୋଡ଼ି ତନିଶା କ୍ରାଷ୍ଟୋ ଓ ଧ୍ରୁବ କପିଳା ମାଲେସିଆ ଯୋଡ଼ିଠାରୁ ଦ୍ୱିତୀୟ ରାଉଣ୍ଡରେ ହାରିଯାଇଛନ୍ତି। ଅନ୍ୟପକ୍ଷରେ ମହିଳା ଡବଲ୍ସର ଦ୍ୱିତୀୟ ରାଉଣ୍ଡରେ ଭାରତୀୟ ଯୋଡ଼ି ତନିଶା କ୍ରାଷ୍ଟୋ ଓ ଅଶ୍ୱିନୀ ପୋନାପ୍ପା ଏବଂ ମାଲେସିଆ ଯୋଡ଼ିଙ୍କ ମଧ୍ୟରେ ଆଜି ମୁକାବିଲା ହେବ। ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାରେ ଆଜି ମହିଳା ବର୍ଗରେ ରାଞ୍ଚିଠାରେ ଓଡ଼ିଶା ୱାରିୟର୍ସ ଏବଂ ଦିଲ୍ଲୀ ଏସ୍ଜି ପାଇପର୍ସ ମଧ୍ୟରେ ମୁକାବିଲା ଚାଲିଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଦିଲ୍ଲୀ ଏସ୍ଜି ପାଇପର୍ସ 1-0 ଗୋଲ୍ରେ ଆଗୁଆ ରହିଥିଲା। ପୁରୁଷ ବର୍ଗରେ ରାଉରକେଲାଠାରେ ତାମିଲନାଡୁ ଡ୍ରାଗନ୍ସ ଏବଂ ହାଇଦ୍ରାବାଦ ତୁଫାନ୍ସ ରାତି 8:15 ପରସ୍ପରକୁ ଭେଟିବେ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ଭିଧାନ ସଦନର କେନ୍ଦ୍ରୀୟ ହଲ୍ରେ ଅର୍ପଣ କଲେ ଶ୍ରଦ୍ଧାଞ୍ଜଳି। ନେତାଜୀଙ୍କ ଜନ୍ମସ୍ଥାନ କଟକରେ ପରାକ୍ରମ ଦିବସ ଅବସରରେ ଆଜିଠାରୁ ପାଳନ କରାଯାଉଛି 3-ଦିନିଆ ଉତ୍ସବ। ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ଲାଗି ଡିଜିଟାଲ ଜ୍ଞାନକୌଶଳର ଉପଯୋଗ ଉପରେ ଗୁରୁତ୍ୱ ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କ୍ରମଶଃ ଜୋର ଧରୁଛି ପ୍ରଚାର କାର୍ଯ୍ୟ ଏବଂ ଆଇସିସି 19 କମ୍ ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ରେ ଶ୍ରୀଲଙ୍କାକୁ 60 ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।